ମହାପ୍ରଭୁ ଏବଂ ରୂପ ଗୋସ୍ୱାମୀ ବିଶେଷ ଭାବରେ ମୁଖ୍ୟ ଏଇ ଦୁଇଟି ଚରିତ୍ର ବିଷୟରେ ଆମେ ଶୁଣୁଛେ, ଏବଂ ତାଙ୍କ ସହିତ ହରିଦାସ ରହିଛନ୍ତି, ମହାପ୍ରଭୁଙ୍କର ଅନ୍ୟ ପାର୍ଷଦମାନେ ରହିଛନ୍ତି। ଆଉ ଇଏ ଯେଉଁ ରଥଯାତ୍ରା ଯେଉଁଟାକୁ ସଂକ୍ଷେପରେ ବର୍ଣ୍ଣନା କଲେ, ଗୁଣ୍ଡିଚା ଗୁଣ୍ଡିଚା ମାର୍ଜନ ଏସବୁ କରି ସବୁ ଭକ୍ତମାନେ ସବୁ ପଳେଇଗଲେ ନବଦୀପ ନିଜମାନେ ଆସିଥିଲେ ଚତୁର୍ ଆସିବା ପରେ। ତାପରେ ରୂପ ଗୋସ୍ୱାମୀ କିଛି ଦିନ ରହିଲେ, ରୂପ ଗୋସ୍ୱାମୀ ରହିଲେ, ମହାପ୍ରଭୁ ସବୁଦିନ ସକାଳେ ଯାଇକି ଜଗନ୍ନାଥ ଦର୍ଶନ କରନ୍ତି। ଉପଲଭୋଗ ଦର୍ଶନ କରିସାରିଲା ପରେ ଆସି ତାଙ୍କ ସହିତ ଦେଖା କରନ୍ତି, ଦେଖା କରି ତାପରେ ସେ ଯାଆନ୍ତି ସ୍ନାନ କରିବା ପାଇଁ ସମୁଦ୍ର। ତେଣୁ ଏହିଭଳି ଭାବରେ ରୂପ ଗୋସ୍ୱାମୀଙ୍କ ସହିତ ମିଶିଥିଲେ, ରୂପ ଗୋସ୍ୱାମୀ ତୁମେ ଦେଖେଇଥିଲେ କେତେ କଥା ସବୁ, ତୁଣ୍ଡେ ତାଣ୍ଡବିନୀ ରତି, ଗୋଟିଏ ଜିଭା ପ୍ରାର୍ଥନା କରୁଥିଲେ, ସେ ଯେଉଁ ଶ୍ଳୋକ ଅଛି ସେ ପାଠ ଶୁଣୁଥିଲେ, ଏବଂ ରାଧାରାଣୀ କିଭଳି କୃଷ୍ଣଙ୍କ ସହିତ ମିଳିତ ହେଇ କୁରୁକ୍ଷେତ୍ରରେ କିଭଳି କଥା କହୁଥିଲେ ସେ କଥା ଶୁଣୁଥିଲେ। ବର୍ତ୍ତମାନ ମହାପ୍ରଭୁ ସେସବୁ ଶୁଣିକରି ବହୁତ ଆନନ୍ଦିତ ହୋଇକରି ତାଙ୍କର ଅନ୍ୟ ପାର୍ଷଦମାନେ ବିଶେଷ ଭାବରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେ ଥିଲେ ସେ ସମୟରେ ରାଜା ଯେଉଁଥିରେ ପ୍ରତାପ ଦେବ ତାଙ୍କର ଥିଲେ ବିଦ୍ୱାନ ପଣ୍ଡିତ, ସେ ଥିଲେ ତାଙ୍କ ସଭାରେ ପଣ୍ଡିତ, ସେ ଥିଲେ ତାଙ୍କର ଗୁରୁ, ରାଜାଙ୍କର ଗୁରୁ ଭଳି ସେ ଥିଲେ। ଏବଂ ସନ୍ନ୍ୟାସୀମାନେ ସେ ସବୁ ନ୍ୟାୟଶାସ୍ତ୍ର ପାଠ କରିବା ପାଇଁ ଆସି ତାଙ୍କଠାରୁ ପାଠ ପଢ଼ନ୍ତି, ନ୍ୟାୟଶାସ୍ତ୍ରରେ ସେ ଥିଲେ ହେଡ୍ ଅଫ୍ ଡିପାର୍ଟମେଣ୍ଟ ଭଳି, ଆଉ କେହି ନଥିଲେ ପଢ଼ିବା ପାଇଁ। ସେ ସମୟରେ ନ୍ୟାୟଶାସ୍ତ୍ର ପଢ଼ିବା ପାଇଁ ହେଲେ ଯିବାକୁ ପଡ଼ୁଥିଲା କାଶୀ, ବାରଣାସୀରେ ସେ ଯେଉଁ ଥିଲେ ପଢ଼ାଉଥିଲେ ନ୍ୟାୟଶାସ୍ତ୍ର, ସେ କାହାକୁ କହୁନଥିଲେ ଲେଖିକି ନେବା ପାଇଁ, ଦେଉନଥିଲେ, ଆଲୋ କରୁନଥିଲେ। କିନ୍ତୁ ଇଏ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କ ପାଖରେ ପଢ଼ିକିରି ଯାହା ଶୁଣିଲେ ସେ ମନେ, ଏତେ ସ୍ୱୟଂ ମୂଳ ବୃହସ୍ପତି ଆଉ ତାଙ୍କର କ'ଣ ଦରକାର, ସେ ସବୁ ମନେ ରଖିଦେଲେ। ତେଣୁ ଆସି ସିଏ ମୋତେ ସେଇ ସବୁ ଶିକ୍ଷା ଦେଲେ, ପଢ଼େଇଲେ ସବୁ। ଏମିତି ସନ୍ନ୍ୟାସୀମାନେ ଆସି ତାଙ୍କଠାରୁ ପାଠ ପଢ଼ନ୍ତି, ଗୃହସ୍ଥ ଥିଲେ। ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଲୀଳା ବହୁତ ରହିଛି ପୁରୀରେ ମହାପ୍ରଭୁଙ୍କ ସହିତ। ଏବଂ ରାୟ ରାମାନନ୍ଦ ଯେଉଁ ଥିଲେ କ୍ଷତ୍ରିୟ ଥିଲେ, ମାନେ ସେ ଦାକ୍ଷିଣାତ୍ୟରେ ଆମ ଓଡ଼ିଶା ବା ଯେଉଁ ରହିଛି ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ସେ ସମୟରେ। ଏବଂ ସେହି ସମୟରେ ଦାକ୍ଷିଣାତ୍ୟର ଯିଏ ଗଭର୍ଣ୍ଣର ଭଳି ଥିଲେ ରାୟ ରାମାନନ୍ଦ ମହାପ୍ରଭୁ, ଆମେ ଏଇଟା କହିଚାଲିଛୁ, ମହାପ୍ରଭୁଙ୍କ ପାଇଁ ସେ ତ୍ୟାଗ କରିଦେଲେ, ସେ ଚାକିରି ଛାଡ଼ିଦେଲେ। ଏବଂ ରାଜା ତାଙ୍କୁ ପେନ୍ସନ୍, ଫୁଲ୍ ପେନ୍ସନ୍ ଦେଲେ, ଯାହା ଦରମା ପାଉଥିଲେ ତାହା ଦେଇଦେଲେ ପେନ୍ସନ୍, କାମ ନ କରିକିରି ମଧ୍ୟ। ଏବଂ ଆଉ ଜଣେ ସ୍ୱରୂପ ଦାମଦର, ସେ ଜଣେ ମଧ୍ୟ ବହୁତ ଉନ୍ନତ ସ୍ଥିତିର, ମହାପ୍ରଭୁଙ୍କ ପାଖରେ ରହୁଥିଲେ ସେମାନେ, ସ୍ୱରୂପ ଦାମଦର। ଏଇଭଳି ଭାବରେ ଏ ତିନି ଜଣଙ୍କୁ ଆଣିକି ଆସି ପହଞ୍ଚୁଛନ୍ତି ଦେଖା କରିବା ପାଇଁ। ଆର ଦିନ ମହାପ୍ରଭୁ ଦେଖି ଜଗନ୍ନାଥ ସାର୍ବଭୌମ ରାମାନନ୍ଦ ସ୍ୱରୂପ ଆଦି ସାତ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ରାମାନନ୍ଦ ରାୟ, ସ୍ୱରୂପ ଦାମଦର ଏବଂ ଆଦି ଆଉ ଅନ୍ୟମାନେ ବହୁତ ଥିଲେ, ଭକ୍ତମାନେ ମଧ୍ୟ ଥିଲେ ତାଙ୍କ ସହିତ। ସବେ ମିଳି ଚଳି ଆସିଲା ସ୍ତ୍ରୀ ରୂପେ ମିଳିତେ, ରୂପ ଗୋସ୍ୱାମୀଙ୍କ ସବୁ ଦେଖା କରିବା ପାଇଁ ଇଷ୍ଟ ଗୋଷ୍ଠୀ, ଏଇଟା ଆଲୋଚନା ହେବ, ଏ ଆଲୋଚନା ଆମର ଆସ୍ୱାଦନୀୟ। ଏଇସବୁ ମହାନ ମହାନ ଗ୍ରନ୍ଥ ଯେଉଁ ରହିଛି ଆମେ ଜୀବନରେ ପଢ଼ିପାରିବା ନାହିଁ, ଆମେ ମଧ୍ୟ ମନା କରାଯାଉ, ଆମେ କନିଷ୍ଠ ଭକ୍ତ, ଆମକୁ ଏତେ ପାଠ ପଢ଼ିବା ପଢ଼ା ଦରକାର ନାହିଁ, ଆମର ଖାଲି ଗୀତା ଭାଗବତ, ଆଉ ଯଦି ଅଧିକା ହେଲେ ଚୈତନ୍ୟ ଚରିତ ଆପଣ ଯେତିକି ରେକମେଣ୍ଡ କରିଛନ୍ତି। ଯେଉଁମାନେ ଅତ୍ୟନ୍ତ ଉନ୍ନତ ଭକ୍ତ ସେମାନେ ସବୁ ବହୁତ ଶାସ୍ତ୍ର ରହିଛି, ଆମେ ପଢ଼ୁଛନ୍ତି ନାନା ଶାସ୍ତ୍ର ବିଚାରଣୀକ ନିପୁଣ, ସବୁ ଶାସ୍ତ୍ରକୁ ସେ ବିଚାର କରିଥିଲେ। ଆମକୁ ଆଉ ଦୁଇଟି ଶାସ୍ତ୍ର ପଢ଼ିବା ପାଇଁ ଆଜି ସୁଯୋଗ, ମାନେ ଶ୍ରବଣ ବିଷୟରେ ସୁଯୋଗ ମିଳିଲା ଆପଣ ମାଆଙ୍କ ଅନୁରୋଧରେ, ଭଗବାନ ପୁରୁଷୋତ୍ତମ ମାସରେ, ପୁରୁଷୋତ୍ତମଙ୍କର ଲୀଳାରେ ଏଇସବୁ ବହୁତ ଉନ୍ନତ ଶାସ୍ତ୍ର ବିଷୟରେ ଆମେ ଶ୍ରବଣ କରିପାରିବା ଆଜି, ମାନେ ଏଇ ଚୈତନ୍ୟ ଚରିତାମୃତ ଏଇ ଇଏରେ ଲୀଳାରେ ଏଇ ଅଧ୍ୟାୟରେ। ତେଣୁ ସବେ ମିଳି ଚାଲି ଆସିଲା ସ୍ତ୍ରୀ ରୂପେ ମିଳିତେ, ପଥେ ତାର ଗୁଣ ସଭାରେ ଲାଗିଲା କହିତେ, ଯଶସ୍ତି ଭକ୍ତିର ଭଗବତୀ ଅକୀର୍ତ୍ତନ ସର୍ବେଇ ଗୁଣୈତତ୍ତ୍ୱ ସମାସତୁରା ଭଗବାନ ଭକ୍ତଙ୍କର ଗୁଣ କ'ଣ କହିବା, ସବୁ ଗୁଣ ତାଙ୍କ ପାଖରେ ରହିଛି। ଆମେ ଗୋଟେ ଥର କହୁଥିଲେ 50 ଗୁଣ ରହିଛି ଭଗବାନଙ୍କର, ଏସବୁ ଗୁଣ ପୂର୍ଣ୍ଣ ଭାବରେ ରହିଛି, ଭକ୍ତ ପାଖରେ କିଛି ଅଂଶରେ ରହିଛି। ଏଇଭଳି ଭାବରେ ଗୁଣ ସବୁ ବର୍ଣ୍ଣନା କରୁଛନ୍ତି। ମୁଁ କୁହାଯାଉଛି ପତ୍ୟତାର ଗୁଣ କହି କହିକି ଆସୁଛନ୍ତି। ଜଗନ୍ନାଥ ମନ୍ଦିରରୁ ଏଇ ଯେଉଁ ସିଦ୍ଧଗୋକୁଳ ବେଶୀ ବାଟ ନୁହଁ, 1 କିଲୋମିଟର ହେବ, 1 କିଲୋମିଟର ପାଖାପାଖି କିଲୋମିଟର କମ୍ କି ଟିକେ ଅଧିକା, ଏଇଭଳି ଭାବରେ ବାଟରେ କଥା ହେଉଛନ୍ତି। ରୂପ ଗୋସ୍ୱାମୀଙ୍କର ଗୁଣ ଏଇଭଳି ରହିଛି। କ'ଣ ସବୁ ଗୁଣ ସବୁ ଆମେ ଶୁଣିଲେ ଏ ଭିତରେ, ଗୋଟେ ହେଲା ତାଙ୍କର ଅକ୍ଷର, ଅକ୍ଷର ମୋତି ଭଳି ରହିଥିଲା, ଅକ୍ଷର କଥା କୁହାଯାଇଛି। ତାପରେ ଆଉ ବହୁତ କଥା ବହୁତ ଅଛି, ସେ ଆଲୋଚନା କରୁଛନ୍ତି, ମହାପ୍ରଭୁ ସବୁ ଜାଣନ୍ତି, ଆଲୋଚନା କରୁଛନ୍ତି। 2 କହି ପ୍ରଭୁର ହୋଇଲ ମହାସୁଖ, 2 ଆମେ ଆଲୋଚନା କରିସାରିଛେ, ସେଇ 2 ମହାପ୍ରଭୁ ତାଙ୍କର ପାର୍ଷଦମାନଙ୍କ ସହିତ କହିକିରି ଆନନ୍ଦିତ ହେଉଛନ୍ତି, ଏ ଶୋକ ଆସ୍ୱାଦନ କରୁଛନ୍ତି, ଅମୃତ ଅମୃତକୁ ଆସ୍ୱାଦନ କରୁଛନ୍ତି। କଥାମୃତମ ତମ କଥାମୃତମ, ତେଣୁ ଇଏ ଭଗବାନଙ୍କ ଲୀଳା ସୁବର୍ଣ୍ଣନା କରାଯାଇଛି ଅମୃତ। ତେଣୁ ମହାସୁଖ ମହାପ୍ରଭୁଙ୍କର, ତାଙ୍କର ଲୀଳା ଶୁଣିକିରି କେତେ ଆନନ୍ଦିତ ହେଉଛନ୍ତି। ନିଜ ଭକ୍ତରେ ଗୁଣ କହେ ମାୟା ପଞ୍ଚମୁଖ, ସତ ଯେମିତି 5 ସେ କଥା କହୁଛନ୍ତି ମହାପ୍ରଭୁ। ଏଇଭଳି ଭାବରେ କଥା ଚାଲିଛି। ଏଠି ଭାଗବତ କୁହାଯାଉଛି ଏଇ ଯେଉଁ ପ୍ରଥମ ଅଧ୍ୟାୟରେ 79 ଓ 90 ଯେଉଁଠି ଯେଉଁ ଆଲୋଚନା ହୋଇଯାଇଛି ସେଇଟାକୁ ପ୍ରିୟ ସ୍ୱୟଂ ତୁଣ୍ଡେ ତାଣ୍ଡବିନୀ ଏଇ 2 ଶ୍ଳୋକକୁ ଆଲୋଚନା କରୁଛନ୍ତି। କୁରୁକ୍ଷେତ୍ରରେ ଯେଭଳି ଭଗବାନ ରାଧାରାଣୀଙ୍କ ସହ ମିଳିତ ହୋଇଥିଲେ, ରାଧାରାଣୀଙ୍କର ଯେଉଁ ଭାବ ପ୍ରକାଶ କରିଥିଲେ, ଆଉ ରୂପ ଗୋସ୍ୱାମୀଙ୍କର ଯେଉଁ ଭଗବାନ ନାମ ଉଚ୍ଚାରଣରେ ଯେଉଁ ଆନନ୍ଦ ରହିଛି, ଗୋଟିଏ ଜୁହା ପାଇବା ପାଇଁ ସେ ଆଗ୍ରହ କରୁଛନ୍ତି ବା ଇଚ୍ଛା ପ୍ରକାଶ କରୁଛନ୍ତି, ଏଇ 2 ଶ୍ଳୋକକୁ ପାଠ କରୁଛନ୍ତି, ସେମାନେ ଆଲୋଚନା କରୁଛନ୍ତି। ବହୁତ ଉନ୍ନତ ଶ୍ଳୋକ 2। ସେ ସୀତାରାମ ହନୁମାନ ଯେଉଁ କି, ତେଣୁ ଏଇ ସାର୍ବଭୌମ ରାମାନନ୍ଦେ ପରୀକ୍ଷା କରିଥିଲେ, ଶ୍ରୀ ରୂପର ଗୁଣ ଗୁହାରେ ଲାଗିଲା କହିଥିଲେ। ସାଧାରଣତଃ ଭକ୍ତମାନଙ୍କର ଆଉ ଯେଉଁମାନେ ଶୁଦ୍ଧ ଭକ୍ତ କଥା ମୁଁ କହୁନାହିଁ, ଯେଉଁମାନେ ଏତେ ଉନ୍ନତ ନୁହନ୍ତି, ଯଦି ଅନ୍ୟ ଜଣଙ୍କର ଭକ୍ତଙ୍କର ଗୁଣ ଶୁଣିବେ ତାଙ୍କର ଈର୍ଷା ହେବ। ଏ ଶୁଦ୍ଧ ଭକ୍ତ ନୁହନ୍ତି, ଶୁଦ୍ଧ ଭକ୍ତ ଯେଉଁମାନେ ତାଙ୍କର ଈର୍ଷା ହେବ ନାହିଁ, ଆନନ୍ଦିତ ହେବେ। ଈର୍ଷା କ'ଣ ନା ପରର ଯେଉଁ ଉତ୍କର୍ଷ ଦେଖିଲେ ସେମାନେ ସହିପାରିବେ ନାହିଁ, ଏଇଟା ହେଉଛି ଈର୍ଷା। ଅନ୍ୟ ଜଣେ ବହୁତ ସୁନ୍ଦର ରହିଛି, ତାର ବହୁତ ଗୁଣ ରହିଛି, ଇଏ ହେଉଛି ସେଇଟା ବଖାଣିଲା ମାନେ ତାଙ୍କର ହୃଦୟ ଜଳିଯିବ। ଇଏ ଯେଉଁମାନେ ଶୁଦ୍ଧ ଭକ୍ତ ନୁହନ୍ତି ତାଙ୍କ କଥା କୁହାଯାଉଛି, କିନ୍ତୁ ଏମାନେ ସବୁ ଶୁଦ୍ଧ ଭକ୍ତ, ମହାପ୍ରଭୁ ପରୀକ୍ଷା କରୁଛନ୍ତି ଆମକୁ ଜଣାଇବା ପାଇଁ, ଆମର କେଉଁ ଅବସ୍ଥା ଆମେ ଜାଣିବା। ଆମେ ଅନ୍ୟ ଜଣର ଗୁଣ ଯଦି ଗୁଣଗାନ କରାଯାଉଛି ଆମ ପାଖରେ, ଆମର ହୃଦୟ କିଭଳି ହେଉଛି, ଆମ ହୃଦୟ ଜଳିଯାଉଛି ନା ଆନନ୍ଦିତ ହେଉଛି, ଏଇଥିରୁ ଜାଣିବା ଆମର ସ୍ଥିତି କ'ଣ। ତେଣୁ ଅନ୍ୟ ଜଣଙ୍କର ଗୁଣ ଶୁଣିକିରି ଆମ ହୃଦୟ ଆନନ୍ଦିତ ହେଲା, ତାହେଲେ ଆମେ ଜାଣିବା ଯେ ପ୍ରକୃତିରେ ଆମେ ଉନ୍ନତ ସ୍ତରରେ ଅଛେ। ଆଉ ତାଙ୍କର ଯଦି ଗୁଣ ଶୁଣିଲେ କ'ଣ କହୁଛନ୍ତି ଆମର ଈର୍ଷା ହେଉଛି, ହେ କ'ଣ ଈର୍ଷା ହେଉଛି ମାନେ ଆମେ ନିଚ ସ୍ତରରେ ଅଛେ। ଏଇ ଶିକ୍ଷା, ଏଇ ଶିକ୍ଷା ଦେବା ପାଇଁ ମହାପ୍ରଭୁ ଲୀଳାଟି କରିଛନ୍ତି ଆମ ପାଇଁ ଶିକ୍ଷା, ଆମର ଅବସ୍ଥା ଏଇଥିରେ ଆମେ ଜାଣିବା। ତେଣୁ ମହାପ୍ରଭୁ ତାଙ୍କୁ ପରୀକ୍ଷା କ'ଣ କରିବେ, ସେମାନେ ବହୁତ ଉନ୍ନତ ସ୍ତରର ଭଗବାନ ପାର୍ଶ୍ୱ, ସେମାନେ ଛୋଟିଆ ଲୋକ ବି। ତେଣୁ ସାର୍ବଭୌମ ରାମାନନ୍ଦ ପରୀକ୍ଷା କରିଥିଲେ, ଶ୍ରୀ ରୂପେ ଗୁଣ ଗୁହାରେ ଲାଗିଲା କହିଥିଲେ, ରୂପର ଗୁଣ ସବୁ ରହିଛି, ଏଭଳି ଗୁଣ ଏଭଳି ଗୁଣ ଏଭଳି ଗୁଣ ବାଟ ସାର କହିକି ଆସୁଛନ୍ତି। ଈଶ୍ୱର ସ୍ୱଭାବ ଭକ୍ତିର ନାଲୟ ଅପରାଧ, ଭଗବାନଙ୍କର ଇଏ ହେଉଛି ଗୋଟେ କଥା। ସିଏ କ'ଣ ଈଶ୍ୱର ସ୍ୱଭାବଟା କ'ଣ ନା, ଭକ୍ତର ଯେଉଁ ଅପରାଧ ରହିଛି, ଦୋଷ ରହିଛି, ସେଇଟାକୁ ସେ ଦେଖନ୍ତି ନାହିଁ। ଅଳ୍ପ ସେବା ବହୁମାନେ ଆତ୍ମ ପର୍ଯ୍ୟନ୍ତ ପ୍ରସାର, ଯଦି ଅଳ୍ପ କିଛି ଜଣ ଯଦି ଭଗବାନଙ୍କ ପାଇଁ ସେବା କରିଛି ସେଇଟାକୁ ସେ ବହୁତ ମାନନ କରନ୍ତି, ଏବଂ ନିଜ ଆତ୍ମାକୁ ମଧ୍ୟ ପ୍ରଜା ପ୍ରଦାନ କରିଦିଅନ୍ତି ତାଙ୍କ ପାଇଁ ତାଙ୍କୁ। ଅଳ୍ପ ଭଗବତୀତାର ଭଗବାନ କହିଲେ ନା, କ'ଣ କହିଲେ କି କହିପାରିବେ, ଅତି ଅଳ୍ପ ଜଣ କରିଥିଲେ ମଧ୍ୟ ସେ ଖୁସି ହୋଇଯାଆନ୍ତି। ଭଗବତୀତାର କହିଲେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ପ୍ରାୟତେ ମହତ ଭୟା, ସ୍ୱଳ୍ପ ଅତି ଅଳ୍ପ, ଖାଲି ଅଳ୍ପ ନୁହଁ ସୁଅଳ୍ପ, ଏକଦମ କିଞ୍ଚିତ ଯଦି ଜଣେ କରିଛି ତାହେଲେ ମଧ୍ୟ ସେଇଟା ତାକୁ ବହୁତ ବଡ଼ ବିପଦରୁ ରକ୍ଷା କରେ। ଭଗବାନ ସେଇଟାକୁ ବହୁ ମହାନ କରନ୍ତି, ବହୁ ଭାବରେ ସେଇଟାକୁ ପ୍ରଶଂସା କରନ୍ତି। ଅଳ୍ପ କଲେ କ'ଣ ହେବ ସେଇଟାକୁ ଦେଖନ୍ତି। ଆଉ ବହୁତ ଦୋଷ ରହିଛି ଆମର, ଅନେକ ଦୋଷ ରହିଛି। ହଁ, ଗୋଟେ କଥା ରହିଛି, ଓଡ଼ିଆରେ କଥା ରହିଛି, ଛୁଞ୍ଚି କହେ ଚାରୁଣୀକୁ, ନା ଚାରୁଣୀ କହେ ଛୁଞ୍ଚିକୁ, ଆରେ ପଛରେ ଗୋଟେ କ'ଣଟେ ଅଛି, ଚାରୁଣୀର ପଛପଟେ କେତେ କ'ଣ ରହିଛି, କିନ୍ତୁ ସିଏ କହିବ ଛୁଞ୍ଚି ଏଇ ତୋର ପଛପଟେ ଗୋଟେ କ'ଣ ରହିଛି। ଏଇଭଳି କଥା, ତେଣୁ ଭଗବାନ ଏଇଭଳି ଭାବରେ ତାଙ୍କର ଭକ୍ତଙ୍କର ଦୋଷକୁ ଦେଖନ୍ତି ନାହିଁ। ଲକ୍ଷେ ଦୋଷ ଅଛି, କିଛି ଅସୁବିଧା ନାହିଁ, ସେଠି ଚିନ୍ତା କରିବେ ନାହିଁ। ଗୋଟିଏ କାଁ କାଁ କେତେବେଳେ କେମିତି ଗୋଟେ ଭଲ ମନ୍ଦ ରହିଯାଇଛି ସେଇଟାକୁ ସେ ପ୍ରଶଂସା କରିବେ, ଆଉ ସେ ତାଙ୍କ ଦୋଷ ଦେଖିପାରିବେ ନାହିଁ। ଏଇ କଥା କୁହାଯାଏ ମହାପ୍ରଭୁ ଭଗବାନଙ୍କ ଲକ୍ଷଣ ହେଉଛି ଏଇଟା, ଇଏ ହେଉଛି ଭଗବାନ। ଭଗବାନ ମାନେ ଏଇଭଳି ଭାବରେ ଆମର ଅନେକ ଜନ ବିତି ଯାଇଛି, ଅନେକ ଦୋଷ ରହିଛି, ନହେଲେ ଆମେ କାହିଁକି ବହୁତ ଜଗତି ଗୁରୁ ଗୁରୁ ଥାନ୍ତେ। କିନ୍ତୁ କିଛି ଭଲ ଗୁଣ ରହିଛି ଯେଉଁଟା ଭଗବାନ ଦେଖିଲେ, ଆଉ ସେ ଖରାପ ଗୁଣ ଦେଖିଲେ ନାହିଁ। ସେଥିପାଇଁ ଆମକୁ ସୁଯୋଗ ଦେଲେ, ହଁ, ତାଙ୍କର ସେବାରେ ସୁଯୋଗ ଦେଲେ, ତାଙ୍କର କଥା ଶୁଣିବାରେ ସୁଯୋଗ ଦେଲେ, ଏସବୁ ଦେଲେ ସୁଯୋଗ। ଆମର ଅଳ୍ପ କିଛି ଗୁଣକୁ ସିଏ ଇଏ କଲେ, ଦେଖିଲେ, ସେ ଅନୁସାରେ ଦେଲେ, ବ୍ୟବସ୍ଥା କଲେ। ଆମର ଯେଉଁ ଦୋଷ ରହିଛି ସେଇଟା ବାଦ ଦେଇଦେଲେ, ଆମର ଅନେକ ଦୋଷ ରହିଛି ସେଇଟାକୁ ସେ ଦେଖିଲେ ନାହିଁ। ଇଏ ହେଉଛି ଭଗବାନଙ୍କର ଭଗବତ୍ତା ଏଇଭଳି ଭାବରେ। ତେଣୁ ହଁ, ଏଠି ଗୋଟେ ଶ୍ଳୋକଟେ କହୁଛନ୍ତି, ଭୃତ ଭୃତ୍ୟ ସେ ପଶ୍ୟତି ଗୁରୁ ଗୁରୁ ନବୀନାପରାଧାନ ସେବା ମନାକସିକୃତାଂ ବହୁଧାପ୍ୟୁକ୍ତି ଆବିଷ୍କରୋତି କ'ଣ ପିଶୁନେଶ୍ୱବୀ ନାଭ୍ୟସୁୟାଂ ଶୀଳେନ ନିର୍ମଳମତି ପୁରୁଷୋତ୍ତମୟାଂ। ଦେଖନ୍ତୁ ଏ ଯେଉଁ ରହିଛି ଭଗବାନଙ୍କର ଏସବୁ ଭୃତ୍ୟସ୍ୟ, ଭଗବାନଙ୍କ ଆମେ ସବୁ ଭୃତ୍ୟ, ଆମର ଭୃତ୍ୟସ୍ୟ ପଶ୍ୟତି ଗୁରୁ ନବୀନା ଅପରାଧାନ, ବହୁତ ବଡ଼ ଅପରାଧ ଥିଲେ ମଧ୍ୟ ସେଇଟା ସେ ଦେଖନ୍ତି ନାହିଁ। ଗୁରୁ ନବୀ ବହୁତ ବିରାଟ ବଡ଼ ଦୋଷକୁ ମଧ୍ୟ ଅପରାଧକୁ ସେ ଦେଖନ୍ତି ନାହିଁ। ଗୁରୁ ନବୀ 108 ଏ ଓଡ଼ିଆରେ ଦେଇନାହିଁ, ଇଏ ଭାବାର୍ଥ ଦେଇନାହିଁ, ଶୋକର ଶବ୍ଦର ଅର୍ଥ ଦେଇନାହିଁ ଓଡ଼ିଆରେ, କିନ୍ତୁ ଇଂରାଜୀରେ ଅଛି। ଏଇଟା ସଂସ୍କୃତ ଶବ୍ଦର ଅର୍ଥ ନ କଲେ ଆମେ ଏଇଟା ଭଲ ଲାଗିବ ନାହିଁ, ଖାଲି ଓଡ଼ିଆରେ ଅନୁବାଦ କରିଦେଲେ ଇଏ ହେବ ନାହିଁ। ଭୃତ୍ୟସ୍ୟ ପଶ୍ୟତି ଗୁଣାନ୍ ଗୁରୁନ୍ ଅପି, ବହୁତ ବଡ଼ ଅପରାଧ ମଧ୍ୟ ସେ ଦେଖନ୍ତି ନାହିଁ ଭଗବାନଙ୍କ କୃପା, ମାନେ ଏଇଭଳି ଭଗବାନଙ୍କର ରହିଛି ତାଙ୍କର ଗୁଣ ନ ଅପରାଧାନ ସେବା ମନାକପି, ମନାକପି ମାନେ ଅତି ସାମାନ୍ୟ ସେବା କରିଛି, କିଛି ସେବା କରିଛି ସେଇଟାକୁ କୃତାମ ବହୁଧା ଅଭ୍ୟୁପାୟତି, ସେଇଟାକୁ ବହୁତ ମାନ କରନ୍ତି କି ବହୁତ ମୋର ସେବା କଲା ଏଇଭଳି ଭାବରେ ସେମାନେ ଭାବନ୍ତି। କୃତାମ ବହୁଧା ଅଭ୍ୟୁପାୟତି ଆବିଷ୍କରୋତି, ଭଗବାନ ଏଇଭଳି ଭାବରେ ଦେଖନ୍ତି। ସାଧାରଣତଃ ଲୋକମାନେ କ'ଣ କରନ୍ତି ନା, ଆମର ଲକ୍ଷେ ଗୁଣ ଥିବ, କିନ୍ତୁ ଲୋକମାନେ ପବ୍ଲିକ ମାନେ କ'ଣ କରିବେ, ତାର ଯେଉଁ ଦୋଷଟି ଅଛି ସେଇଟାକୁ ବହୁ ଲକ୍ଷେ ଭାବରେ କରି କହିବେ। ହଁ, ତାହାର ଏତେ ଯେଉଁ ଭଲ ଗୁଣ ଅଛି ସେଇଟାକୁ ଦେଖିବେ ନାହିଁ। ହଁ, ଭକ୍ତି ସିଦ୍ଧାନ୍ତ ସୁଶୀଲ ଠାକୁର ପାଖକୁ ଜଣେ ଆସିଥିଲେ, ଜଣେ ତାଙ୍କର ଶିଷ୍ୟମାନେ, ତାଙ୍କ ଭିତରେ ଜଣଙ୍କର ସବୁ ଦୋଷ କହିଲେ। ଏଇଭଳି ଭାବରେ କହିଲା ପରେ ଭକ୍ତି ସିଦ୍ଧାନ୍ତ ପଚାରିଲେ, ତାଙ୍କର କିଛି ଭଲ ଗୁଣ ଅଛି ନା? ହଁ, ଭଲ ଗୁଣ ଅଛି ନା କ'ଣ ସେଇଟା କହୁନ, ସେ ଦୋଷ ଦେଖନ୍ତି ନାହିଁ। ଆମର କ'ଣ, ଆମେ ବହୁତ ନିଚ ସ୍ତରରେ ଅଛି, ଆମେ ଖାଲି ଦେଖିବା ତା ୟାର ଦୋଷଟା ଏଇଟା, ତାହାର ଯେତେ ଭଲ ଗୁଣ ଥାଏ ଆମେ ଆଖି ଦେଖାଯିବ ନାହିଁ। ଏଇଥିରୁ ଆମେ ଜାଣିବା ଆମର ସ୍ଥିତି କେଉଁଟା, ଆମର ସ୍ଥିତି ହେଉଛି ଏଇଭଳି ଭାବରେ। ଭଗବାନ ଯେଉଁଭଳି ଭାବରେ, ତାଙ୍କ ଶୁଦ୍ଧ ଭକ୍ତ ମଧ୍ୟ ସେଇଭଳି ଭାବରେ ପିଶୁନ, ଏମିତିକି ଅନ୍ୟମାନଙ୍କ ନିଜର ଜନଙ୍କ କଥା ଛାଡ଼ନ୍ତୁ, ପଶୁ ପିଶୁନା ଆସୁ ମାନେ କହିଲେ ତାଙ୍କ ଶତ୍ରୁମାନଙ୍କର ମଧ୍ୟ ଅଭିଶୁୟା, ଏଇସବୁ ଶ୍ରୀଣ ଭଗବାନଙ୍କ ଏଭଳି ଭାବରେ ସ୍ୱଭାବ ରହିଛି ମତି। ଉତ୍ତମ ପୁରୁଷ ଉତ୍ତମ ଉତ୍ତମ ପୁରୁଷଙ୍କର ଏଭଳି ଭାବରେ ଗୁଣ ସବୁ ରହିଛି। ତାର କ'ଣ ହେଲା, ତାର ଅର୍ଥ ହେଉଛି ଯେ ଭଗବାନ ପୁରୁଷୋତ୍ତମ ନିର୍ମଳ ମତି ଅଟନ୍ତି, ଭଗବାନଙ୍କର ଏଇଭଳି ଗୁଣ ରହିଛି। ଶୀଳତା ଜନ୍ମ ଦ୍ୱାରା ସେ ଭୃତ୍ୟ ବା ସେବକର ଗୁରୁ ଅପରାଧ ସକଳ ପ୍ରତି ଦୃଷ୍ଟିପାତ କରନ୍ତି ନାହିଁ। ତାଙ୍କର ଯେଉଁ ସେ ଗୁଣ ଅଛି ତାର ଗୋଟିଏ ଗୁଣ ହେଉଛି ତାଙ୍କର ଶୀଳତା। ଶୀଳତା ଅର୍ଥ କହୁଛି କ'ଣ ନା, ସେ ଅନ୍ୟମାନଙ୍କର ତାଙ୍କର ଭକ୍ତମାନଙ୍କର ବା ଭୃତ୍ୟଙ୍କର ସେବକଙ୍କର ଅପରାଧକୁ ଦେଖନ୍ତି ନାହିଁ, ବହୁତ ବଡ଼ ବଡ଼ ଅପରାଧ ରହିଛି ଦେଖନ୍ତି ନାହିଁ। କିନ୍ତୁ ଅତି ଅଳ୍ପ ସେବାକୁ ସେ ବହୁତ ମାନ କରନ୍ତି ଏବଂ ଆତ୍ମନିନ୍ଦାକାରୀ ଖଳ ବ୍ୟକ୍ତି ପ୍ରତି ମଧ୍ୟ ସେ ଅସୁଭ ଭାବ ପ୍ରକାଶ କରନ୍ତି ନାହିଁ। ତାଙ୍କର ନୃତ୍ୟ କଥା ଛାଡ଼ନ୍ତି, ମାନେ ତାଙ୍କୁ ନିନ୍ଦା କରନ୍ତି, ଯେମିତି ଆମର ନିନ୍ଦା କରୁଥିଲେ ଶିଶୁପାଳ ଇତ୍ୟାଦି ଏମାନେ ସବୁ, ଯେମିତି ଆମେ ସବୁ ଶୁଣୁଛେ ସକାଳେ ଯେଉଁ କାଳଜବନ ଭଗବାନଙ୍କୁ ନିନ୍ଦା କରୁଥିଲା, ଏଇଭଳି ଭାବରେ ଯେଉଁମାନେ ନାସ୍ତିକମାନେ ସେମାନେ ଭଗବାନ ସବୁ ନିନ୍ଦା କରନ୍ତି। ଏଇ ସପ୍ତମ ଭାଗବତ ସପ୍ତମ ସ୍କନ୍ଧରେ ଏ କଥାଟି ରହିଛି। ଆମକୁ ନିନ୍ଦାଟା ଭଲ ଲାଗିବନି, ପ୍ରଶଂସାଟା ଭଲ ଲାଗିବ, କାହିଁକିନା ଆମ ଶରୀର ଧାରଣାରେ ଅଛେ। କିନ୍ତୁ ଭଗବାନ ପାଇଁ ନିନ୍ଦା ପ୍ରଶଂସା ସେସବୁ କିଛି ନାହିଁ, ସେଇଟା ସେସବୁ ଦେଖନ୍ତି ନାହିଁ, ଶୁଣନ୍ତି ନାହିଁ। ସପ୍ତମ ସ୍କନ୍ଧରେ ଏଇଟାକୁ ନାରଦ ମୁନି ଯୁଧିଷ୍ଠିର ମହାରାଜ କହିଛନ୍ତି, ପ୍ରଶ୍ନ ପଚାରିଛନ୍ତି, କାହିଁକି ଏ ଯେଉଁ କ'ଣ ଯେଉଁ ମାରିଲେ ଶିଶୁପାଳକୁ ମାରିଲେ ଏବଂ ତାହା ଶରୀରରେ ଗୋଟେ ଦ୍ୱିତୀୟ ଆସି ଭଗବାନ ଶରୀରରେ ମିଶିଗଲା, ସେ ପାଇଲା ସାଧୁର୍ଯ୍ୟ ମୁକ୍ତି ପ୍ରାପ୍ତ ହେଲା, ତାପରେ ସେ ପୁଣି ସାରୁପ୍ୟ ମୁକ୍ତି ପ୍ରାପ୍ତ ହେଲା, ଏସବୁ କଥା ରହିଛି। ଏଇଟା ହେଉଛି ଭକ୍ତିରସାନନ୍ଦ ସିନ୍ଧୁରେ ଏ ଶ୍ଳୋକଟି ରହିଛନ୍ତି। କ'ଣ ଏଇଟା ହେଉଛି ମଧ୍ୟ ଭାଗ ମଧ୍ୟ ଏ ମଧ୍ୟ ଏକ 138, ତାର ସବୁ ବିଭିନ୍ନ ଲହଡ଼ି ରହିଛି, ପୂର୍ବ ଭାଗ ପୂର୍ବ ଲହଡ଼ି ଆଉ ଦକ୍ଷିଣ, ଏ ଦକ୍ଷିଣ ଦକ୍ଷିଣ ଲହଡ଼ିରେ ଏଇଟା ରହିଛି 138 ରହିଛି, ଏଇଟା ବର୍ଣ୍ଣନା କରାଯାଇଛି ଏ ଶ୍ଳୋକଟି ଭଗବାନଙ୍କର ଭକ୍ତିରସାନନ୍ଦ ସିନ୍ଧୁ, ଏ ରସର ଅମୃତ ଏଇ ସିନ୍ଧୁ, ଏଇଟା ଗୋଟେ ସିନ୍ଧୁ, ଏସବୁ ବର୍ଣ୍ଣନା କରାଯାଇଛି ଭକ୍ତିରସାନନ୍ଦ ସିନ୍ଧୁରେ। ତେଣୁ ଭକ୍ତ ସଙ୍ଗେ ପ୍ରଭୁ ଆଇଲା ଦେଖି ଦୁଇ ଜଣ ଦଣ୍ଡବତ ଏହା କହିଲା ଚରଣ ବନ୍ଦନ। ଏମାନେ ଯେଉଁ ଆସୁଛନ୍ତି କିଏ କିଏ ଆସୁଛନ୍ତି, ମିଶ୍ରିତ ଭାବରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ରାୟ ରାମାନନ୍ଦ, ସ୍ୱରୂପ ଦାମୋଦର ଏବଂ ମହାପ୍ରଭୁ ଆଉ ଅନ୍ୟ କେତେ ଜଣ ଭକ୍ତ ମଧ୍ୟ ଆସୁଛନ୍ତି। ସେମାନେ ଦେଖିକରି ଏଇ ଦୁଇ ଜଣ କହିଲେ ରୂପ ଗୋସ୍ୱାମୀ ଏବଂ ହରିଦାସ ଠାକୁର, ଏ ଦୁଇ ଜଣ ତାଙ୍କୁ ଦଣ୍ଡବତ ପ୍ରଣାମ କଲେ, ଦଣ୍ଡବତ ପ୍ରଣାମ କଲେ। ଭକ୍ତ ସଙ୍ଗେ କହିଲା ପ୍ରଭୁ ଦୁହାର ମିଳନ, ପିଣ୍ଡାତେ ବସିଲା ପ୍ରଭୁ ଲୟା ଭକ୍ତଗଣ। ତାପରେ ଏମିତି ମିଳିସାରିଲା ପରେ ମହାପ୍ରଭୁ ତାଙ୍କୁ ଚିହ୍ନେଇ ଦେଲେ, ଇଏ ହେଉଛନ୍ତି ରୂପ, ଇଏ ହେଉଛନ୍ତି ହରିଦାସ, ଆଣିଛନ୍ତି ସେ ରହୁଥିଲେ ସେଠି ଆଉ ଚିହ୍ନେଇ ଦେଖ କି ରୂପ ଗୋସ୍ୱାମୀଙ୍କୁ ଜଣେଇଲେ, ରୂପ ଗୋସ୍ୱାମୀ ସବୁବେଳେ ରହନ୍ତି ନାହିଁ ସେଠି, ସେ ବୃନ୍ଦାବନରେ ରହନ୍ତି, ଆସିଥିଲେ କିନ୍ତୁ ଆମମାନେ ସବୁ ମିଶେଇଲେ ଏଇ ରୂପ। ଏଇଭଳି ଭାବରେ କରିକି ସେ ତାଙ୍କର ଗୃହ ରହିଛି ଯେଉଁ ଆଶ୍ରମ ଥିଲା ଯେଉଁଠି ରହୁଥିଲେ, ତା'ର ପିଣ୍ଡା ଉପରେ ବାରଣ୍ଡାରେ ବସିଲେ, ଏମାନେ ସବୁ ଯେଉଁ ବୈଷ୍ଣବମାନେ ଆସିଥିଲେ ମହାପ୍ରଭୁଙ୍କ ସହିତ ଏମାନେ ସବୁ ବସିଲେ। ଏବଂ ରୂପ ହରିଦାସ ଦୁହେଁ ବସିଲା ପିଣ୍ଡା ତଳେ, ରୂପ ଏବଂ ହରିଦାସ ତାଙ୍କ ପାଖରେ ବସିଲେ ନାହିଁ, ସେ ତଳେ ବସିଲେ, ପିଣ୍ଡା ତଳେ ବସିଲେ। ସଭାର ଆଗରେ ନାଁ ଉଠିଲା ପିଣ୍ଡାର ଉପରେ, ସମସ୍ତେ କହିଲେ ନା ନାହିଁ ଆପଣ ଏଇଠିକି ଆସନ୍ତୁ, ଏଇଠି ବସିବା, ମିଶିକି ବସିବା, ଏଇଠି ବସିବା, ନା ନା କହିକି ଉଠିଲେ ନାହିଁ, ସେ ତଳେ ରହିଲେ, ତଳେ ବସିଲେ। ଆମର ସମୟ ଅଛି ତ, ପୂର୍ବ ରୂପ ହରିଦାସ ଦୁହେଁ ବସିଲା ପିଣ୍ଡା ତଳେ, ସଭାର ନା ପୂର୍ବ ଶ୍ଳୋକ ପଢ଼ ରୂପ, ପ୍ରଭୁ ଆଜ୍ଞା କହିଲା, ମହାପ୍ରଭୁ କହିଲେ, ବସିଗଲା ପରେ ପ୍ରଭୁ କହିଲେ ରୂପ ପୂର୍ବ ଶ୍ଳୋକ ଯେଉଁ ପଢ଼ିଥିଲ ସେ ପଢ଼, ଆଉ ଥରେ ପଢ଼। ଲଜ୍ଜାରେ ନା ପଡ଼େ ରୂପ ମୌନ ଧରିଲା, ସେଇଟାକୁ ଶୁଣିକି ମହାପ୍ରଭୁ ତାଙ୍କୁ ପ୍ରଶଂସା କରିଥିଲେ, ତାଙ୍କୁ ଲଜ୍ଜା ଆସିଲା, ଆଉ କହିଲେ ନାହିଁ। ଏଇ ଶୁଦ୍ଧ ଭକ୍ତର ଲକ୍ଷଣ ଆମେ ଜାଣିବା ଏଥିରୁ, ଆମେ ଏଇଥିରୁ ଜାଣିବା ଆମର ସ୍ଥିତି କେଉଁଠି ଅଛି, ଆମକୁ କେଉଁଠିକି ଯିବାକୁ ପଡ଼ିବ। ଇଏ ଯେଉଁ ଶୁଦ୍ଧ ଭକ୍ତଙ୍କ କଥା କୁହାଯାଇଛି, ଏଇଥିରୁ ଆମେ ଆମେ ନିଜ ବିଷୟରେ ଜାଣିପାରିବା ଆମର କେଉଁ ସ୍ଥିତି କେଉଁଠି, ଆମକୁ ସେଇଭଳି ସ୍ଥିତିକୁ ଯିବାକୁ ପଡ଼ିବ। ଭଗବତ ଧାମ ଯିବା ପାଇଁ ହେଲେ ଏଇଭଳି ଭାବରେ ସବୁ କରିବାକୁ ପଡ଼ିବ, ହେବାକୁ ପଡ଼ିବ। ତେଣୁ ଲଜ୍ଜା ଯେ ନା ପଡ଼େ ରୂପ ମୌନ ଧରିଲା, ରୂପ ଗୋସ୍ୱାମୀଙ୍କର ଲଜ୍ଜା ଆସିଲା ସେ କହିଲେ ନାହିଁ, ମୌନ ରହିଲେ। ତେଣୁ ସ୍ୱରୂପ ଗୋସ୍ୱାମୀ କେବେ ସେଇ ଶ୍ଳୋକ ପଢ଼ିଲ, ସ୍ୱରୂପ ଦାମୋଦର ସେ ଶ୍ଳୋକଟିକୁ ଆଣିକିରି ପଢ଼ିଲେ, ରୂପ ଗୋସ୍ୱାମୀ ଦେଇଥିବେ ସେ ଦେଇକି ସେଟା ନେଇକି ପଢ଼ିଲେ। ଶୁଣି ସେବା କାହା ଯେତେ ଚମତ୍କାର ରହିଲ, ଏ ଶ୍ଳୋକ ଆଗରୁ ଆଲୋଚନା ହୋଇଯାଇଛି, ଆଉ ଥରେ ଏଠି କୁହାଯିବ ବୋଧେ। ଏଇ ଯେଉଁ ସବୁରେ ଆମେ ସେଦିନ ଆଲୋଚନା କରିଥିଲୁ। ପ୍ରିୟା ସ୍ୱୟଂ କୃଷ୍ଣ ସହଚରୀ କୁରୁକ୍ଷେତ୍ର ମିଳିତ ତଥାହଂସା ରାଧା ଚରିତମୟୁ ସଙ୍ଗମ ସୁଖମ ତଥାପ୍ୟନ୍ତ କ୍ଷଣ ମଧୁର ମୁରଳୀ ପଞ୍ଚ ମଜୁଷେ ମନୋ ମେ କାଳିଙ୍ଗୀ ପୂର୍ଣ୍ଣ ବିଷ୍ଣାୟ ସୁହରତି। କୁରୁକ୍ଷେତ୍ର ଯେଉଁ ମିଳନ ହେଇଥିଲା ରାଧାରାଣୀ ଯେଉଁଭଳି ଭାବେ କହିଥିଲେ ସେ ସେଇ କୃଷ୍ଣ ମୁଁ ସେଇ ରାଧା କୃଷ୍ଣ କିନ୍ତୁ ସେ ଯେଉଁ ବୃନ୍ଦାବନର ଯେଉଁ ରହିଛି ବଂଶୀଧ୍ୱନି ଇତ୍ୟାଦି ଯମୁନା ତଟ ଏସବୁ ନଥିବାରୁ ଆମକୁ ଏ ସ୍ଥାନ ଭଲ ଲାଗୁନାହିଁ ଏସବୁ ଗୋଟେ କହିଥିଲେ ଆମେ ଏଇଟା ଆଲୋଚନା କରିଥିଲେ ତେଣୁ ଆମେ ଏଇଟାକୁ ଆଲୋଚନା କରିବା ନାହିଁ ଏତେ ସେ କଥା କୁହାଯାଇଥିଲା ରାଧାରାଣୀ। ଇଏ ହେଉଛି କ'ଣ ରଥଯାତ୍ରାର ରହସ୍ୟ ହେଉଛି ଏଇଟା। ସେଇଥିପାଇଁ ଭଗବାନ ଇଏ ଯେଉଁ ରହିଛି ସିଂହଦ୍ୱାର ଛାଡ଼ିକରି ଆସନ୍ତି ଗୁଣ୍ଡିଚା ଗୁଣ୍ଡିଚା ମନ୍ଦିରକୁ ଆସନ୍ତି। ସେଠି ଐଶ୍ୱର୍ଯ୍ୟ ପୂଜା କରାଯାଏ ଏଠି ତାଙ୍କ ମାଧୁର୍ଯ୍ୟ କୁରୁକ୍ଷେତ୍ର ବା ହସ୍ତିନାପୁର ଇତ୍ୟାଦିରେ ସବୁ ରହିଲେ କ'ଣ ମଥୁରା ଦ୍ୱାରକାପୁରୀ ସେଠି ସବୁ ଐଶ୍ୱର୍ଯ୍ୟ ରହିଛି ବୃନ୍ଦାବନରେ ମାଧୁର୍ଯ୍ୟ ରହିଛି। ଏଇଲେ ଆମେ ଥରେ କହିଥିଲୁ ତୁମେ ଏତେ ଆଲୋଚନା କରିବା ନାହିଁ। ରାହାଏ ଭଟ୍ଟାଚାର୍ଯ୍ୟ ବୋଲେ ତୁମାର ପ୍ରସାଦ ବିନେ ତୁମାର ହୃଦୟ ଜାଣିଲା କେମାନେ ମହାପ୍ରଭୁ ରଥଯାତ୍ରା ଦିନ ଯେଉଁ ଶ୍ଳୋକଟି ପାଠ କରିଥିଲେ ସେଇ ଶ୍ଳୋକ ଭାବ ଅନୁସାରେ ମହାପ୍ରଭୁଙ୍କ ଭାବ ଅନୁସାରେ ରୂପ ଗୋସ୍ୱାମୀ ଶ୍ଳୋକଟି ଲେଖିଥିଲେ ତେଣୁ ଇଏ ଏସବୁ ଜାଣିଥିଲେ ଜାଣିଲେ ଏଇଟାକୁ ସେମାନେ ସବୁ ଜାଣିଲେ ତେଣୁ କହିଲେ ରାୟ ଭଟ୍ଟାଚାର୍ଯ୍ୟ ରାୟ ରାମାନନ୍ଦ ଏବଂ ସାର୍ବମ ଭଟ୍ଟାଚାର୍ଯ୍ୟ ଏ ଦୁଇଜଣ କହିଲେ ତୁମର ପ୍ରସାଦ ବି ନେଇ ତୁମର ହୃଦୟ ଜାଣିଲେ କେମନ୍ତି ତୁମର ପ୍ରସାଦ ପ୍ରାପ୍ତ ହୋଇଥିବାରୁ ତୁମର କୃପା ପ୍ରାପ୍ତ ହୋଇଥିବାରୁ ଆପଣଙ୍କ କୃପା ପ୍ରାପ୍ତ ହୋଇଥିବାରୁ ଇଏ ସବୁ ଜାଣିଲେ ନହେଲେ ଏକୁଟି ଜାଣିଥାନ୍ତେ। ଭଗବାନ କୃପା ବିନା ଗୁରୁଙ୍କର କୃପା ବିନା ଆମେ ଏ ଧାରାର ଅଗ୍ରସର ହୋଇପାରିବା ନାହିଁ ଆମେ ନିଜ ଚେଷ୍ଟାରେ ହୋଇପାରିବା ନାହିଁ। ଧାର ପ୍ରସାଦ ଭାଇ ଭୋଗ କରିବା ଯାଇ ତାଙ୍କର କୃପା ତେଣୁ ଆମାତ ସଞ୍ଚାରୀ ପୂର୍ବେ କହିଲା ସିଦ୍ଧାନ୍ତ ଯେ ସବ ସିଦ୍ଧାନ୍ତ ବ୍ରହ୍ମା ନାହିଁ ପାୟନ୍ତ ରୂପ ଗୋସ୍ୱାମୀ ଏଇଟା ରାୟ ରମାନନ୍ଦ କହୁଛନ୍ତି ଯେତେବେଳେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ମଧ୍ୟଲୀଳାରେ ମହାପ୍ରଭୁ ଯେତେବେଳେ ଆସିଲେ ନବଦ୍ୱୀପରୁ ଆସିକରି ପୁରୀରେ ରହିଲେ ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ସହିତ କିଛି ଦିନ ରହିଲେ ତାପରେ ଗଲେ ଦାକ୍ଷିଣାତ୍ୟକୁ ତେଣୁ ଦାକ୍ଷିଣାତ୍ୟ ଯେତେବେଳେ ଗଲେ ସେଇ ଯେଉଁ ଗୋଦାବରୀ ତଟରେ ରାୟ ରମାନନ୍ଦଙ୍କ ସହିତ ଆଲୋଚନା ସବୁ ହୋଇଛି। ଏସବୁ ଲୀଳା ମଧ୍ୟଲୀଳା ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳା ସବୁ ଏକଥା ସବୁ ମହାପ୍ରଭୁ ପଚାରିଲେ କହ ଯେ ମୁଁ କହିଲି ନା କୃଷ୍ଣ ମହାପ୍ରଭୁ ହେଉଛନ୍ତି କୃଷ୍ଣ ରାୟ ରମାନନ୍ଦ ହେଉଛନ୍ତି ଅର୍ଜୁନ ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ କହିଲେ ଏଠି ଆମର ଯେଉଁ ଚାଲିଛି କଳିଯୁଗରେ ଭଗବାନ ପଚାରୁଛନ୍ତି ଅର୍ଜୁନଙ୍କୁ ପ୍ରଶ୍ନ ମୋତେ କହ କୁହ କେମିତି ଆମେ ବାବୁ ସାଗର ପାହାଡ଼ ହେବୁ ଏଇସବୁ ଭଳି ପ୍ରଶ୍ନ ପଚାରୁଛନ୍ତି ଯଦି ଅର୍ଜୁନ ପଚାରୁଥିଲେ ପ୍ରଶ୍ନ ଭଗବାନଙ୍କୁ ସେଭଳି ଭଗବାନ ପଚାରିଲେ ଅର୍ଜୁନଙ୍କୁ କଳିଯୁଗରେ ତେଣୁ ଏସବୁ ଆଲୋଚନା ହେଇଛି ମଧ୍ୟ ଲୀଳା ଅଷ୍ଟମ ପରିଚ୍ଛେଦରେ ବର୍ଣ୍ଣନା କରାଯାଇଛି ଏସବୁ କଥା ସେ କଥା କହୁଛନ୍ତି ସିଏ ପୂର୍ବେ ଆମର ସଞ୍ଚାରୀ ପୂର୍ବେ କହିଲା ସିଦ୍ଧାନ୍ତ ମୋତେ କୃପା କରିକିରି ମୋତେ ପ୍ରଶ୍ନ ପଚାରିକିରି ମୋତେ କୃପା କରି ମୁଁ ସବୁ ସିଦ୍ଧାନ୍ତ ସବୁ କହିଥିଲି। ରାୟ ରମାନନ୍ଦ କହୁନାହାନ୍ତି ମୋର ବୁଦ୍ଧି ଥିଲା ମୁଁ ସବୁ କହିଦେଲି ସେ କହିଲେ ମୋର କୃପା ଭଗବାନ କୃପାରୁ ମୁଁ ଏଇଟା କହିଲି ସିଦ୍ଧାନ୍ତ କହିଲି ଯେଉଁ ସିଦ୍ଧାନ୍ତକୁ ଯେସବୁ ସିଦ୍ଧାନ୍ତ ବ୍ରହ୍ମା ନାହିଁ ପାରନ୍ତ ବ୍ରହ୍ମା ମଧ୍ୟ ଏଇ ସିଦ୍ଧାନ୍ତ ପାଇପାରନ୍ତି ନା ଅନ୍ତ ପାଇପାରନ୍ତି ନାହିଁ ଏ ସିଦ୍ଧାନ୍ତ ସବୁ ପ୍ରକାଶ କଲେ ରାୟ ରମାନନ୍ଦ। ଏଥିରେ ଗୋଟେ କଥା ରହିଛି ମହାପ୍ରଭୁ କହିଥିଲେ ପ୍ରସଙ୍ଗ ଆମେ କହିଦେବା ଯେ ମହାପ୍ରଭୁ କହିଲେ ସାଧ୍ୟ ସାଧନ ବିଷୟରେ କୁହ ସାଧ୍ୟ ସାଧନ କ'ଣ ନା ଆମ ଜୀବନର ଲକ୍ଷ୍ୟ କ'ଣ ଏବଂ କେମିତି ତାକୁ ପ୍ରାପ୍ତ ହେବା ସାଧ୍ୟ ସାଧନ ତେଣୁ ରାୟ ରମାନନ୍ଦ ବହୁତ ଶୋକ କଥା କହିଲେ ବହୁତ ଶାସ୍ତ୍ରରୁ ଉଦ୍ଧାର କରି ବହୁତ କଥା କହିଲେ କିନ୍ତୁ ମହାପ୍ରଭୁ କହି ଏହ ବାହ୍ୟ ଆଗେ କ ଆ ଏଇଟା ନୁହଁ ଏଇଟା ନୁହଁ ଏଇଟା ନୁହଁ ଏଇଟା ନା ନା ଏଇଟା ନୁହଁ 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 ଏଇଟା କହି 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 କହିକି ଯେତେବେଳେ ରାୟ ରମାନନ୍ଦ ଦଶମ ସ୍କନ୍ଦ ଚଉଦ ଅଧ୍ୟାୟ ବ୍ରହ୍ମା ସ୍ତୁତିରୁ ଗୋଟେ ଶ୍ଳୋକ ପାଠ କଲେ ସେତେବେଳେ ମହାପ୍ରଭୁ କହିଲେ ଏ ଭୟ ସେ ଶ୍ଳୋକଟି କ'ଣ କି କହିପାରିବେ ସେ ଶ୍ଳୋକଟି ହେଉଛି ଜ୍ଞାନୀ ପ୍ରୟାସଂ ମୋଦପାସ ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ତାହବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତାଙ୍କନୁବା ମନୋଭି ଯେ ପ୍ରାୟଶୋ ଜିତୋ ଜିତୋ ପ୍ରସିତ ସ୍ତ୍ରୀଲୋକ୍ୟା ଏସବୁ ଦଶମ ସ୍କନ୍ଦ ଚଉଦ ଅଧ୍ୟାୟ ଅଛି ଆମେ ବ୍ରହ୍ମାଙ୍କ ସ୍ତୁତିରେ ଏଇଟାକୁ ଆଲୋଚନା କରିଥିଲେ। ଆର ଅର୍ଥ ହେଉଛି ଆମେ ଭଗବାନଙ୍କୁ ଜାଣିବା ପାଇଁ ନିଜ ଜ୍ଞାନ ମାଧ୍ୟମରେ ଚେଷ୍ଟାକୁ ତ୍ୟାଗ କରିବାକୁ ପଡ଼ିବ ଜ୍ଞାନ ପ୍ରୟାସ ମୋଦପାସ୍ୟ କ'ଣ କରିବେ ନା ନମନ୍ତ ଏବ ଜୀବନ୍ତି ସ୍ୱୟଂକର୍ତ୍ତା ଭଗବଦୀୟ ବାର୍ତ୍ତା ସାଧୁଙ୍କ ମୁଖରୁ ଭଗବାନ କଥା ବିନୟ ସହକାରେ ଶ୍ରବଣ କରିବେ ଭଗବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ସେ ଯେଉଁ ସ୍ଥାନରେ ଥାଆନ୍ତି କିଛି ଅସୁବିଧା ନାହିଁ କେବଳ ଶ୍ରୁତିଗତା କେବଳ କର୍ମ ଦେବେ ଶୁଣିବା ପାଇଁ ଦେବେ ତନୁବା ମନ ବି କାୟ ମନ ବାକ୍ୟରେ ଯେ ଯଦିଓ ଭଗବାନ ହେଉଛନ୍ତି ଅଜିତ କିନ୍ତୁ ସେ ତାଙ୍କୁ ଜିତିଯିବେ ଏସବୁଟି ଆମେ ବିଭିନ୍ନ ଆଚାର୍ଯ୍ୟମାନେ ସବୁ କିଭଳି ଭାବରେ ଭାଷ ଦେଇଛନ୍ତି ଆମେ ସବୁ ଆଲୋଚନା କରିଥିଲେ ତେଣୁ ଆମେ ଏତେ ଆଲୋଚନା କରିବା ନାହିଁ ଖାଲି ଏତିକି କହିବା କେବଳ ଭଗବାନ କଥା ଶୁଣିଲେ ଆମେ ଭଗବାନଙ୍କୁ ଜିତିଯିବା ସଂକ୍ଷେପରେ ଏତିକି କହିବା ଏସବୁଟି ଆଲୋଚନା ହୋଇସାରିଛି ରାୟରମାନ ଯେତେବେଳେ ଏ ଶ୍ଳୋକଟି କହିଲେ ମହାପ୍ରଭୁ ଏ ହଁ ଏଇଟା ଠିକ୍ ଅଛି ଆଗେ କହ ଆଉ କ'ଣ ଅଛି କୁହ ଆଉ କ'ଣ ଏଇଭଳି ଭାବରେ କହି 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 ବିଭିନ୍ନ ପ୍ରକାର ଶାନ୍ତରସ ଦାସ୍ୟରସ ସାକ୍ଷରସ ତା'ପରେ ବାତ୍ସଲ ତା'ପରେ ମହାଦୁର୍ଯ୍ୟ ଏଇଭଳି ଭାବରେ କହି କହିକି ଅନ୍ତିମରେ ଆହୁରି ଗୋପନୀୟ ତତ୍ତ୍ୱକୁ ଯେତେବେଳେ କହିବା ପାଇଁ ବସିଲେ ରାୟରମାନ ତାଙ୍କର ରଚନା କରିଛନ୍ତି ଜଗନ୍ନାଥ ବଲ୍ଲଭ ନାଟକ ଗୋଟେ ରଚନା କରିଛନ୍ତି ଏ ଯେମିତି ରୂପ ଗୋସ୍ୱାମୀ ନାଟକ ରଚନା କରୁଛନ୍ତି ସେଇଭଳି ଭାବରେ ସେ ରଚନା କରି ଜଗନ୍ନାଥ ବଲ୍ଲଭ ସେ ଜଗନ୍ନାଥ ବଲ୍ଲଭର ଯେତେବେଳେ ଗୋଟେ ପଙ୍କ୍ତିକୁ ବା ଗୋଟେ ଶ୍ଳୋକକୁ କହିବା ପାଇଁ ଆରମ୍ଭ କଲେ ମହାପ୍ରଭୁ କ'ଣ କଲେ ତା ମଧ୍ୟ ପାଟିରେ ହାତ ଦେଇଦେଲେ ହାତ ଦେଇଦେଲେ ମାନେ ଏଇଟା ସମସ୍ତ ପାଖରେ ଏଇଟା ଆଲୋଚନା କରାଯିବ ନାହିଁ ଏଇଟା ଅନ୍ତରଙ୍ଗା ଲୀଳା ଅନ୍ତରଙ୍ଗା ଲୀଳା ଆମେ ଯେଉଁ କହିଥିଲୁ 3:30 ରହିଛନ୍ତି ମହାପ୍ରଭୁଙ୍କର ସେଠି ସବୁ ଆଲୋଚନା କରାଯିବ ଏଇଟା ସାଧାରଣରେ ଆଲୋଚନା କରାଯିବ ନାହିଁ ତେଣୁ ତାଙ୍କ ମୁଖରେ ହାତ ଦେଇଦେଲେ ଚୁପ୍ ତାକୁ କରାଇଦେଲେ ଏଇଭଳି ଭାବେ କଥା ଏସବୁ ଲୀଳା ପଦ୍ମରେ ବର୍ଣ୍ଣନା କରାଯାଇଛି ତେଣୁ ରୂପ ରାୟମାନଙ୍କୁ ସେ କଥା କହୁଛନ୍ତି ତାତେ ଜାଣି ପୂର୍ବେ ତୁମାର ପାଞ୍ଚେ ପ୍ରସାଦ ତାହା ବିନା ନୁହେଁ ତୁମାର ହୃଦୟ ଅନୁବାଦ ତେଣୁ ଏଇଟା କହୁଛନ୍ତି ରାୟମାନଙ୍କୁ କହୁଛନ୍ତି ତେଣୁ ଯେମିତି ଯେମିତି ଆମେ ରାୟରମଦାଙ୍କୁ କହିଲେ ମହାପ୍ରଭୁ ଯେମିତି ମୋତେ କୃପା କରିଛନ୍ତି ସେଭଳି ଭାବରେ ଭଗବାନଙ୍କୁ କୃପା କରିଛନ୍ତି ମହାପ୍ରଭୁ କୃପା କରିଛନ୍ତି ନହେଲେ ସେ ତାଙ୍କର ଭଗବାନ ହୃଦୟ କଥା ଜାଣିପାରିବେ ନାହିଁ ତେଣୁ ଭାବାର୍ଥରେ କୁହାଯିବ ନିମ୍ନ ଶ୍ଳୋକରୁ ଶ୍ରୀ ରୂପ ଗୋସ୍ୱାମୀଙ୍କ ପ୍ରତି ଶ୍ରୀମାନ ମହାପ୍ରଭୁଙ୍କର ଅହେତୁକି କୃପା ସମ୍ବନ୍ଧରେ ଭକ୍ତମାନେ ଅନୁମାନ କରିପାରିବେ ଏହି ଶ୍ଳୋକଟି ରହିଛି ସେ କହିଛନ୍ତି ଏଇଠି ପାଠ କରାଯାଏ ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ ସ୍ଥାପିତମ ଜେନ ଭୂତଳେ ସ୍ୱୟଂ ରୂପ କଦାମୟଂ ଦଦାତି ସ୍ୱପଦାଧିକମ୍ ଏଇ ଶ୍ଳୋକଟି ରହିଛି ଏଇଟା ମଙ୍ଗଳାଚରଣ ସବୁ ଭକ୍ତମାନେ ଆଲୋଚନା କରନ୍ତି ବା ସ୍ତୁତି କରନ୍ତି ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ ସ୍ଥାପିତମ ଜେନ ଭୂତଳେ ମହାପ୍ରଭୁଙ୍କର ଯେଉଁ ମନୋଭୀଷ୍ଟ ରହିଛି ସେଇଟାକୁ ସ୍ଥାପିତ କରିଥିଲେ ରୂପ ଗୋସ୍ୱାମୀ ଆମର ଧାରା ହେଉଛି ରୂପାନଙ୍କ ଧାରା ସେ ମହାପ୍ରଭୁଙ୍କର ମନୋଭୀଷ୍ଟକୁ ସ୍ଥାପିତ କରିଛନ୍ତି ସ୍ୱୟଂ ରୂପ କଦାମୟମ୍ ସେଇ ରୂପ କେବେ ମହ୍ୟମ୍ ଦଦାତି ସ୍ୱପଦାନ୍ତିକମ୍ କେବେ ସେ ତାଙ୍କର ପାଦ ପଦ୍ମ ମୋର ମୋତେ ପ୍ରଦାନ କରିବେ ମୋର ମସ୍ତକ ସ୍ଥାପନ କରିବେ କେବେ ସେ ରୂପ ଗୋସ୍ୱାମୀ ଏଇଠି ପ୍ରାର୍ଥନା କରାଯାଏ ତେଣୁ ମହାପ୍ରଭୁଙ୍କର ମନୋଭୀଷ୍ଟ ଥିଲା କ'ଣ ଥିଲା ନା ପୃଥିବୀତେ ଆଚିତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବେ ମୋର ନାମ ଇଏ ହେଉଛି ମହାପ୍ରଭୁଙ୍କ ମନୋଭୀଷ୍ଟ ଏଇଟାକୁ ରୂପ ଗୋସ୍ୱାମୀ ସ୍ଥାପନ କରିଛନ୍ତି ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ରଚନା କରିକିରି ଏଇଭଳି ଭାବରେ ମହାପ୍ରଭୁଙ୍କ ଲୀଳାକୁ ପ୍ରକାଶ କରିଛନ୍ତି ସାରା ପୃଥିବୀରେ ସେ ପ୍ରଚାରିତ ହେବ ତେଣୁ ଏଇଭଳି ଭାବରେ ପରମ୍ପରାରେ କଥା ପ୍ରଚାର ହେଉଛି ଏଇ ପ୍ରକାର ପ୍ରଚାର ଆସିକି ଆମ ପାଖରେ ଆସି ପହଞ୍ଚିଲା ସେ କଥା ଆମେ ପ୍ରଚାର କରୁଛେ ମହାପ୍ରଭୁ ମନୋଭୀଷ୍ଟ ପ୍ରଭୁ କହେ କହ ରୂପ ନାଟକରେ ଶୋକ ଯିଏ ଶୋକ ଶୁଣିଲେ ଲୋକରେ ଯାହା ଦୁଃଖ ଶୋକ ତେଣୁ ପ୍ରଭୁ ତାଙ୍କୁ ସେ ଯେଉଁ ତୁଣ୍ଡେ ତାଣ୍ଡବିନି ଶୋକଟି କୁହାଥିଲା ବାଟ ସାରା କହି କହିକି ଆସୁଥିଲେ ସେଇ କଥା ଶୁଣିବା ପାଇଁ ଏ ଗୋଟେ ପ୍ରଥମ ଶୋକଟା ତ କହିଲେ ତା ଦ୍ୱିତୀୟ ଶ୍ଳୋକ କହିବା ପାଇଁ ମହାପ୍ରଭୁ ରାୟରମଣଙ୍କୁ କହିଲେ କହ ଯାହାକୁ ଶୁଣିଲେ ଲୋକମାନଙ୍କ ଦୁଃଖ ଶୋକ ଦୂର ହୋଇଯିବ ଏଭଳି ଭାବରେ ବାର ବାର ପ୍ରଭୁ ଯଦି ତାହାରେ ଆଜ୍ଞା ଦେଲ ତେବେ ସେଇ ଶ୍ଳୋକ ରୂପ ଗୋସ୍ୱାମୀ କହିଲ ସେଇ ଶ୍ଳୋକଟି ଆମେ ଥରେ ପାଠ କରିଥିଲେ ଆମେ ଖାଲି ସଂକ୍ଷେପରେ କହିଦେବା ସମୟ ହୋଇଗଲାଣି ଏ ଶ୍ଳୋକଟି ଆଉ ଆଲୋଚନା କରିବା ନାହିଁ ଥରେ କୁହାଯାଇଛି ତୁଣ୍ଡେ ତାଣ୍ଡ ବିନି ରଚି ବିତୁନୁତେ ତୁଣ୍ଡାବଳି ଲବ୍ଧେ କର୍ଣ୍ଣକୁଡ କଡମ୍ବିନି ବଟୟତେ କନ୍ନା ଦୁଧ୍ୟ ସ୍ପୃହା ଚେତ ପ୍ରାଙ୍ଗର ସଙ୍ଗିନୀ ବିଜୟତେ ସର୍ବେନ୍ଦ୍ରିୟାଣ କୃତି ନ ଜାନେ ଜନିତା କିଏ ଭି ରମୃତେ କୃଷ୍ଣେ ଜୀବନ ଦେଇ କୃଷ୍ଣ ଏ ଦୁଇଟି ବର୍ଣ୍ଣରେ କେତେ କ'ଣ ରହିଛି, କେତେ ମହାତ୍ମା ରହିଛି କ'ଣ କହିବା, ଜୁହା ତୁଣ୍ଡେ ତାଣ୍ଡବ କୃଷ୍ଣ ବର୍ଣ୍ଣଦ୍ୱୟ କେତେ ଅଦ୍ଭୁତ ଏବଂ ଅମୃତମୟୀ ତାହା ମୁଁ ଜାଣେ ନା। ଏଇ ବର୍ଣ୍ଣଦ୍ୱୟ ତୁଣ୍ଡରେ ନୃତ୍ୟ କରିବା ମାତ୍ରେ ବହୁତ ତୁଣ୍ଡ ପାଇବା ଆସୁଛି ଯାହା ହୁଏ, ଏହା କର୍ଣ୍ଣଗୁହରେ ପ୍ରବେଶ କରିବା ମାତ୍ରେ ଅର୍ବୁଦ କର୍ଣ୍ଣ ପ୍ରାପ୍ତି ନିମନ୍ତେ ଶୁଭା ଜନ୍ମେ, ଏବଂ ଯେତେବେଳେ ଏହା ଚିତ୍ତ ପ୍ରାଙ୍ଗଣରେ ସଙ୍ଗୀନ ରୂପେ ଉଦିତ ହୁଏ ସେତେବେଳେ ଏହା ସମସ୍ତ ଇନ୍ଦ୍ରିୟର କ୍ରିୟାକୁ ଅତିକ୍ରମ କରିଯା। ଏସବୁଟି ଆମେ ଆଲୋଚନା କରିଛେ। ତେଣୁ ଏ ଦୁଇଟି ଭାବରେ ହେଲା ପରେ ଯତ ଭକ୍ତବୃନ୍ଦ ଆର୍ ରାୟ ରମାନନ୍ଦ ରମାନନ୍ଦ ରାୟ ଶୋକ ଶୁଣି ସଭା ହୋଇର ଆନନ୍ଦ ବି ସ୍ମ। ଏମାନେ ସବୁ ବହୁତ ଉନ୍ନତ ସ୍ତରର ମହାପ୍ରଭୁ ପାର୍ଷଦ, ଏମାନେ ବହୁତ ଉନ୍ନତ ଚୈତନ୍ୟ ହୁଅନ୍ତି, ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ରୂପବାଦ ମହାରାଜ କହନ୍ତି। ସବେ ବୋଲେ ନାମ ମହିମା ଶୁଣିଆ ଚପା ଏମାନେ ମହାଧୁର୍ଯ୍ୟ କେବେ ନାହିଁ ପାରୁନି। ଆର୍ ନାମର ମାଧୁର୍ଯ୍ୟ ଆମେ ବହୁତ ଶୁଣିଛୁ, କିନ୍ତୁ ଏଭଳି କେହି ବର୍ଣ୍ଣନା କରିନଥିଲେ ଆପଣ ଯେଭଳି ଭାବରେ ବର୍ଣ୍ଣନା କରିଛନ୍ତି। ରାହ କହେ କୋନ୍ ଗ୍ରନ୍ଥ କରହେନ ଜାଣି ଯାହାର ଭିତରେ ଏଇ ସିଦ୍ଧାନ୍ତର ଖଣି, ଏ ବିଦଗ୍ଧ ମାଧବ କଥା ଲଳିତ ମାଧବ କଥା ଏସବୁ ଆଲୋଚନା ହେବ। ହଁ କିଛି କିଛି ଆମେ ଶୁଣିବା, ତେଣୁ ଆଉ ଭିତରକୁ ଯିବା ନାହିଁ, ଏଇଠି କଥା ବିଶ୍ରାମ ଦେବା। ରାୟ ରମାନନ୍ଦଙ୍କ ପ୍ରଶ୍ନ ଯେ ପଚାରିବେ, ରାୟ ରମାନନ୍ଦ ନାଟକ ଲେଖିଛନ୍ତି ବହୁତ, ଜଗନ୍ନାଥ ବଲ୍ଲଭ ଇତ୍ୟାଦି ସବୁ ଶାସ୍ତ୍ର ରଚନା କରିଛନ୍ତି, ବହୁତ ନାଟକ ରଚନା କରିଛନ୍ତି। ଗୋଟିଏ ଖାଲି ଗୋଟିଏ ପ୍ରସଙ୍ଗ କହିଦେବା, ଗୋଟିଏ ଥରେ ପ୍ରଦ୍ୟୁମ୍ନ ମିଶ୍ରଙ୍କ ପ୍ରସଙ୍ଗ ନାହିଁ ଆସିବନି, ଆଗରୁ ବର୍ଣ୍ଣନା କରାଯାଇଛି ବୋଧେ। ଥରେ ପ୍ରଦ୍ୟୁମ୍ନ ମିଶ୍ର ଜଣେ ଥିଲେ ବ୍ରାହ୍ମଣ, ପୁରୀରେ ସେ ଥିଲେ, ଓଡ଼ିଶାର ହୋଇଥିବ, ପୁରୀର ଲୋକ ହୋଇଥିବେ ପ୍ରଦ୍ୟୁମ୍ନ ମିଶ୍ର, ମହାପ୍ରଭୁଙ୍କର ପାର୍ଷଦ। ସେ ଥରେ ଚାହିଁଲେ ଭଗବାନ ବିଷୟ ଶୁଣିବା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ। ମହାପ୍ରଭୁ କହିଲେ ତୁମେ ଯାହା ରାୟରମାନଙ୍କୁ କୁହ ସେ ତୁମକୁ କହିବେ, ମହାପ୍ରଭୁଙ୍କ ଲୀଳା ସବୁ ଭଗବାନଙ୍କ ଲୀଳା ସବୁ କହିବେ, ତୁମେ ଯା ଆମେ ପଠେଇଲେ। ସେତେବେଳେ ଆମର ଯେଉଁ ପୁରୀରେ ବର୍ତ୍ତମାନ ଯେଉଁ ରହିଛି ସବୁ ଗାଡ଼ି ଫାଡ଼ି ଯେଉଁ ପାର୍କିଂ ହେଉଛି ସେଇ ସ୍ଥାନ ଜଗନ୍ନାଥ ବଲ୍ଲଭ, ସେଠି ରାୟ ରମାନନ୍ଦ ରହୁଥିଲେ, ରାୟ ରମାନନ୍ଦ ରହୁଥିଲେ, ବର୍ତ୍ତମାନ ସେଠାରେ ପାର୍କିଂ ହୋଇଯାଇଛି। ସେଇଠିକି ଗଲେ ପ୍ରଦ୍ୟୁମ୍ନ ମିଶ୍ର ଗଲେ, ପ୍ରଦ୍ୟୁମ୍ନ ମିଶ୍ର ସହିତ ଯାଇକି ତାଙ୍କ ଗୃହକୁ ଯିବା ପାଇଁ ମନେ କଲେ, ତାଙ୍କର ସେବକ ଯିଏ ଥିଲେ ସେ କହିଲେ ଟିକେ ଅପେକ୍ଷା କରନ୍ତୁ, ସେ ଏଠି ବ୍ୟସ୍ତ ଅଛନ୍ତି। ଏଇଭଳି ଭାବେ ପ୍ରଦ୍ୟୁମ୍ନ ଜାଣିଲେ କ'ଣ ବ୍ୟସ୍ତ ଅଛନ୍ତି, ଦେଖିଲେ ସେ ସବୁ ଯୁବତୀ ଝିଅ ସବୁ ରହିଛନ୍ତି, ଯୁବତୀ ଝିଅମାନଙ୍କୁ ସେ ସବୁ ତୈଳମର୍ଦ୍ଦନ କରୁଛନ୍ତି, ତୈଳମର୍ଦ୍ଦନ କରୁଛନ୍ତି ତାଙ୍କର ଅଙ୍ଗରେ। ଏଇଭଳି ଭାବରେ ଦେଖିଲେ ସେ କରିବାର ଉଦ୍ଦେଶ୍ୟ ଥିଲା କ'ଣ ନା, ସେ ଯେଉଁ ଜଗନ୍ନାଥ ବଲ୍ଲଭ ନାଟକ ରଚନା କରିଛନ୍ତି ତାହା ଦେହରେ ସେ ନୃତ୍ୟ ଜଗନ୍ନାଥଙ୍କ ଜଗନ୍ନାଥ ବଲ୍ଲଭ ଜଗନ୍ନାଥଙ୍କ ପ୍ରିୟ, ତେଣୁ ଏଇଭଳି ଭାବରେ ନାଟକ ପ୍ରସ୍ତୁତ କରୁଛନ୍ତି, ସେ ମାନେ ନୃତ୍ୟ କରିବେ, ସେ ନୃତ୍ୟ କରିବେ। ଏଇଟାକୁ ଦେଖିଲେ ଯେତେବେଳେ ସେ କହିଲେ ଆରେ ଇଏ ଏଭଳି ମାନେ ଯୁବ ମାନେ ସ୍ତ୍ରୀ ଲୋକମାନଙ୍କ ପ୍ରତି ଆସକ୍ତି ରହିଛି, ୟାଙ୍କଠୁ ମୁଁ କଥା ଶୁଣିବି କହିକି ପଳେଇଗଲେ ପ୍ରଦ୍ୟୁମ୍ନ ମିଶ୍ର। ଇଏ ବହୁତ ଉନ୍ନତ କୂଳର ବ୍ରାହ୍ମଣ କୂଳର ପୁରୀ ବ୍ରାହ୍ମଣ ଭାରି ବହୁତ ପ୍ରସିଦ୍ଧ। ତାପରେ ମହାପ୍ରଭୁଙ୍କ ପାଖ ଯେତେବେଳେ ଦେବାଲେ ବା ଦେଖା ହେଲେ, ମହାପ୍ରଭୁ କହିଲେ କ'ଣ ହେଲା ଶ୍ରବଣ କଲ, ସେ ତ ଶୁଣିଲି ପଳେଇ ଆସିଲେ, ତାଙ୍କର ମନରେ ଗୋଟେ ଅଲଗା ଚିନ୍ତାଧାରା ହେଲା, ବିକାର ଆସିଲା। ତାପରେ ମହାପ୍ରଭୁ କହିଲେ କହିଲେ ମୋର ଶରୀରରେ ବିକାର ଅଛି କିନ୍ତୁ ତାଙ୍କର ଶରୀରରେ କୌଣସି ବିକାର ନାହିଁ। ଏଇଭଳି ଭାବେ ରାୟ ରମାନନ୍ଦକୁ ସେ ସାର୍ଟିଫିକେଟ୍ ଦେଲେ। ତେଣୁ ପୁଣି ପ୍ରଦ୍ୟୁମ୍ନ ମିଶ୍ର ନିଜର ଭୁଲ ବୁଝିପାରିକରି ଆସିକି ରାୟ ରମାନନ୍ଦ ପାଖରୁ ପୁଣି ଭଗବାନ କଥା ଶ୍ରବଣ କଲେ। ଏସବୁ ଚୈତନ୍ୟ ଚରିତ ଆମକୁ ବର୍ଣ୍ଣନା କରାଯାଇଛି, ବହୁତ ପ୍ରସଙ୍ଗ ରହିଛି, ଏ ପ୍ରସଙ୍ଗ ତୁମେ କଥାଟି କହିଦେଲେ ଆସନ୍ତାକାଲି ଯେଉଁ ବିଦଗ୍ଧ ମହାଦେବ, ତାପରେ ଆଉ ଥରେ ଲଳିତ ମହାଦେବ, ଆମେ ଯେତିକି ଦିନ କହିପାରିବା କହିବା, ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀ ଚୈତନ୍ୟ ଚରିତ କି ଜୟ ସୁଗୋପାଳ ମହାରାଜ କି ଜୟ ସୁଗୁରୁଦେବ କି ସମ୍ବେଦ।